ଓମ୍ ଶାନ୍ତି। 15 ମେ 2026 ମସିହାର ମଧୁର ମହାବାକ୍ୟ। ମିଠେ ବଚ୍ଚେ, ଏହି ଦୁନିଆ ଶ୍ମଶାନ ହେବାକୁ ଯାଉଛି, ସେଥିପାଇଁ ଏଥିରେ ମନ ଲଗାଅ ନାହିଁ। ପରିସ୍ଥାନ ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ମନେ ପକାଅ। ପ୍ରଶ୍ନ, ତୁମ ଗରିବ ପିଲାମାନଙ୍କ ଭଳି ସୌଭାଗ୍ୟଶାଳୀ ଦୁନିଆରେ କେହି ବି ନାହାନ୍ତି କାହିଁକି? ଉତ୍ତର, କାହିଁକି ନା ତୁମେ ଗରିବ ପିଲାମାନେ ହିଁ ସିଧାସଳଖ ସେହି ବାବାଙ୍କର ହୋଇଛ, ଯାହାଙ୍କ ଦ୍ୱାରା ସଦ୍ଗତିର ସମ୍ପତ୍ତି ମିଳୁଛି। ଗରିବ ପିଲାମାନେ ହିଁ ଏଠାରେ ପାଠ ପଢ଼ନ୍ତି, ସାହୁକାରମାନେ ଯଦିଓ ଅଳ୍ପ ବହୁତ ପଢ଼ିବେ, କିନ୍ତୁ ସେମାନଙ୍କୁ ବାବାଙ୍କର ସ୍ମୃତି ବଡ଼ ମୁସ୍କିଲରେ ରହିବ। ତୁମର ତ ଅନ୍ତିମ ସମୟରେ ବାବାଙ୍କ ବିନା ଅନ୍ୟ କିଛି ବି ମନେ ପଡ଼ିବ ନାହିଁ, ସେଥିପାଇଁ ତୁମେମାନେ ସବୁଠାରୁ ସୌଭାଗ୍ୟଶାଳୀ ଅଟ। ଗୀତ, ଦିଲ କା ସାହାରା ଟୁଟ ନ ଯାଏ, ଓମ୍ ଶାନ୍ତି। ପିଲାମାନଙ୍କ ପ୍ରତି ବାବା ବୁଝାଉଛନ୍ତି ଏବଂ ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ବାସ୍ତବରେ ଏହି ସଂସାର ଏବେ ଶ୍ମଶାନ ହେବାକୁ ଯାଉଛି। ପୂର୍ବରୁ ଏହି ସଂସାର ସ୍ୱର୍ଗ ଥିଲା, ଏବେ ପୁରୁଣା ହୋଇଗଲାଣି, ସେଥିପାଇଁ ଏହାକୁ କବରସ୍ଥାନ ଅର୍ଥାତ୍ ଶ୍ମଶାନ କୁହାଯାଉଛି। ସମସ୍ତଙ୍କୁ ଶ୍ମଶାନକୁ ଯିବାକୁ ପଡ଼ିବ। ପୁରୁଣା ଜିନିଷ ସବୁ ଶ୍ମଶାନ ଘାଟକୁ ଯାଇଥାଏ ଅର୍ଥାତ୍ ମାଟିରେ ମିଶି ଯାଇଥାଏ। ଏ କଥା ମଧ୍ୟ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ, ଦୁନିଆର ମନୁଷ୍ୟମାନେ ଜାଣିନାହାନ୍ତି। ବିଦେଶୀମାନେ କିଛି କିଛି ଜାଣିପାରୁଛନ୍ତି ଯେ ଏବେ ସବୁକିଛି ମାଟିରେ ମିଶିଯିବାର ସମୟ ଆସିଗଲାଣି। ତୁମେ ସନ୍ତାନମାନେ ମଧ୍ୟ ଜାଣିଛ ଯେ ସ୍ୱର୍ଗ ସ୍ଥାପନକାରୀ ଆମର ବାବା ପୁନର୍ବାର ଆସିଛନ୍ତି। ପିଲାମାନେ ଏ କଥା ମଧ୍ୟ ବୁଝୁଛନ୍ତି ଯେ ଏହି ଶ୍ମଶାନ ଘାଟରେ ମନ ଲଗାଇଲେ ନିଜର ବହୁତ କ୍ଷତି ହୋଇଯିବ। ଏବେ ତୁମେ ଅବିନାଶୀ ପିତାଙ୍କ ଠାରୁ ଅସରନ୍ତି ସୁଖର ସମ୍ପତ୍ତି ନେଉଛ, ତାହା ପୁଣି କଳ୍ପ ପୂର୍ବ ଭଳି। ଏହି କଥା ତୁମ ପିଲାମାନଙ୍କ ବୁଦ୍ଧିରେ ନିରନ୍ତର ରହିବା ଉଚିତ, ତେବେ ଏହା ହିଁ ମନ ମନାଭବ ଅଟେ। ବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ହିଁ ଆମେ ପରିସ୍ଥାନୀ ଅର୍ଥାତ୍ ସ୍ୱର୍ଗବାସୀ ହୋଇଯିବା। ଭାରତ ପରିସ୍ଥାନ ବା ସ୍ୱର୍ଗ ଥିଲା, ଅନ୍ୟ କୌଣସି ରାଷ୍ଟ୍ର ପରିସ୍ଥାନ ହେଉନାହିଁ। ଏହା ହେଉଛି ମାୟା ରାବଣର ଆଡମ୍ବର, ଏହା ଆଉ ଅଳ୍ପ ସମୟ ଚାଲିବ। ଏହା ହେଉଛି ମିଛ ଆଡମ୍ବର, ମିଛ ମାୟା, ମିଛ କାୟା ଅଟେ ନା, ଏହା ଅନ୍ତିମ ସମୟର ଆକର୍ଷଣ ଅଟେ। ମନୁଷ୍ୟମାନେ ଏସବୁ ଦେଖି ଭାବୁଛନ୍ତି ଯେ ଏବେ ତ ସ୍ୱର୍ଗ ଅଟେ, ପୂର୍ବରୁ ନର୍କ ଥିଲା, ବଡ଼ ବଡ଼ ଘର ଆଦି ତିଆରି କରି ଚାଲିଛନ୍ତି, ଏସବୁ 100 ବର୍ଷର ଆଡମ୍ବର। ଟେଲିଫୋନ, ବିଜୁଳି, ଉଡ଼ାଜାହାଜ ଆଦି ସବୁ 100 ବର୍ଷ ଭିତରେ ତିଆରି କରିଛନ୍ତି, କେତେ ଆଡମ୍ବର ରହିଛି। ସେଥିପାଇଁ ଭାବୁଛନ୍ତି ଯେ ଏହା ହିଁ ସ୍ୱର୍ଗ ଅଟେ। ପୁରୁଣା ଦିଲ୍ଲୀ କଣ ଥିଲା, ଏବେ ନୂଆ ଦିଲ୍ଲୀ କେତେ ସୁନ୍ଦର ଭାବେ ତିଆରି ହୋଇଛି, ତାହାର ନାମ ହିଁ ରଖାଯାଇଛି ନୂଆ ଦିଲ୍ଲୀ। ବାପୁଜୀ ଚାହୁଁଥିଲେ ନୂଆ ଦୁନିଆ राम राज्य परिस्थान हेउ। यहा तो सब अस्थाई आडंबर अटे। केते बड़ बड़ घर फाउंटेन आदि तयारी करुछंती। यहा को अल्प काल पई कृत्रिम स्वर्ग बोली कह जाउछि। तुम्हें जानिछ जे यहार नाम स्वर्ग नुहे, यहार नाम नरक अटे। नरकर मध्य एक सो रहिछि। ए सब अल्प कालर चाकचक्य अटे। ए सब एबे ही समाप्त होई जीवो। एबे बाबा पिलामानंकु कहुछंती, प्रथमतः शांतिधाम को स्मरण कर। सब मनुष्य मात्र के शांति खुजुछंती। शांति केउठारु मिलिबो? एही प्रश्न सारा दुनिया पाई अटे। जे दुनिया रे शांति किपरि हेबो? मनुष्य माने एक कथा जानि नहंती जे वास्तव रे आमे समस्ते शांतिधाम रो निवासी अटो। आमे आत्मा माने शांतिधाम रे शांति रे रही थाउ। पुणी एठा को आसुछो अभिनय करिवा पई। ए कथा मध्य तुमे माने जानिछ। एबे तुमे पुरुषार्थ करुछ भाया शांतिधाम होई सुखधाम को जीवा पई। प्रत्येकं कर बुद्धि रे अछि जे आमे आत्मा माने निजर घर शांतिधाम को जीवो। एठार तो शांति ही नहीं, एहा हेउछि ही दुखधाम। सत्ययुग पवित्र दुनिया, कलियुग पतित दुनिया। तुम्हें माने एही सब कथा को एबे ही बुझुछ। दुनिया रो मनुष्य तो किछि भी जानि नहंती। तुम बुद्धि रे आसुछि जे बेहदर बाबा आमको सृष्टि चक्र रो आदि मध्य अंतर रहस्य बुझाउछंती। पुणि किपरि धर्म स्थापक माने आसी धर्म स्थापन करुछंती ताहा मध्य बुझाउछंती। वर्तमान सृष्टि रे असंख्य मनुष्य रहिछंती। भारत रे मध्य बहुत अछंती। भारत स्वर्ग थिबा बेले बहुत धनशाली थिला। से समय अन्य कौनसी धर्म नथिला। तुम संतान मानंको प्रत्यह ज्ञान द्वारा सतेज करा जाउछि। बाबा एवं संपत्ति को मने पकाओ। भक्ति मार्ग रे मध्य एही कथा चली आसुछि। सर्वदा ऊपर को अंगुली देखाई थांती जे परमात्मा को मने पकाओ। कारण परमात्मा अथवा अल्लाह सेठारे अछंती। किंतु एमिति स्मरण करिबा द्वारा किछि भी हेबा नाही। से माने एक कथा मध्य जानि नहंती जे स्मरण करिबा द्वारा कौन फायदा हेबो? तांको सहित आमर कौन संबंध रहिछि? किछि हेले जानि नहंती। दुख समय रे डाकी थांती हे राम। आत्मा ही स्मरण करथे। किंतु से माने एक कथा जानि नहंती जे सुख शांति कहा को कहा जाए। तुम बुद्धि रे आसुछि जे आमे सब एक बाबांकर संतान अटो। तेबे पुनी दुख काहेकि हेउछि? बेहदर बाबांक ठारो सर्वदा सुखर संपत्ति मिलबा उचित। एक कथा चित्र मध्य स्पष्ट भावे रहिछि जे भगवान हेउछंती स्वर्गर स्थापन कर्ता। जे स्वर्गर रचयिता ईश्वर पिता अटंती से भारत को ही आसुछंती। एक कथा किंतु केही भी बुझनांती। देवी देवता धर्मर स्थापना निश्चय संगमरे ही हेबो। सत्ययुगरे किपरि हेबो? किंतु एक कथा अन्य धर्मावलंबी माने जानि नहंती। बाबा ही ज्ञान सागर अटंती तेणु यही कथा बुझाउछंती जे आदि सनातन देवी देवता धर्म किपरि स्थापन हला सत्य जुगर आयुष लक्ष लक्ष वर्ष कहवा द्वारा स्वर्ग को बहुत दूर को नहीं जाइछंती तुम संतान माननको चित्र उपरे ही बुझाइबा को हेबो भारत रे एही लक्ष्मी नारायणकर राज्य थिला एमाने किपरि केबे एही राज्य पाइथिले एक कथा केही जानि नहंती केवल कहि देउछंती एमाने सत्य जुगरे विश्वर मालिक थिले लक्ष्मी नारायणक आगरे जाई भिक मागेबा द्वारा अल्प काल पई किछि ना किछि मिल जाय थे केही जदि दान पुण्य करि थांती तांको मध्य अल्प काल पई फल मिल जाय थे गरीब पंचायतर मुखिया मध्य सेती की खुशी रे रही थाए जति की साहूकार मानंकर मुखिया रही थांती गरीब माने मध्य निज को सुखी बोली भावि थांती बॉम्बे रे देखो गरीब लोके किभळे किभळे स्थान मानंकरे रहउछंती तुमे माने एबे बुझु छ जे जदिओ दुनिया रे कोटिपति बहुत अछंती किंतु से माने केते दुखी अठंती तुमे कहुछ आम पर सौभाग्यशाली आउ केहि नहंती आमे सीधा सड़ख बाबांकर संतान होइछो जहांक ठारो सद्गतिर संपत्ति मिलुछि धनी व्यक्ति माने केबे हेले उच्च पद पाई परिबे नाही जेउ माने गरीब अछंती से माने साहूकार हो जाउछंती तुमे ही एही पाठ पढ़ुछ से माने तो ए ज्ञान रे अपाठवा अटंती जदि बा अल्प किछि पढ़िबे तथापि भी बाबांक स्मृति रे रहि परिबे नाही अंतिम समय रे बाबांक बिना तुमको आउ कहार स्मृति रहिबा उचित नहे जानी छ जे ए संसार स्मशान घाट होई जीव बुद्धि रे रहिबा उचित जे आमे एही जे व्यवसाय इत्यादि करूछु ताहा अल्प समय पाई अटे धनवान लोक माने धर्मशाला आदि तयारी करि थांती से माने कोनोसी व्यवसाय करबा उद्देश्य रे तयारी करि न थांती जदि तीर्थ स्थान मानन करे धर्मशाला मान न रहिबो तबे लोक माने रहिबे केउठी सेथि पई साहूकार लोके धर्मशाला आदि तयारी कराय थांती एपरि नहे जे धर्मशाला को व्यापारी लोक माने आसीबे व्यापार करिबे तीर्थ स्थान मानन करे ही धर्मशाला तयारी करा जाय थे वर्तमान तुमरो सेवा केंद्र ही सबोठारो बड़ तीर्थ स्थान अटे जेउठी जेउठी तुमरो सेवा केंद्र अछि ताहा सबोठारो बड़ तीर्थ अटे जेउठारे मनुष्य मानंको सुख शांति मिलुछि तुमरो एही पाठशाला बहुत बड़ अटे एही ज्ञान तुमरो रोजगार रा पंथा अटे जहा द्वारा तुमरो बहुत आमदानी हेउछि तुम संतान मानंग पई एहा मध्य एक धर्मशाला एहा सबोठारो बड़ तीर्थ अटे तुमे अविनाशी पितांक ठारो अविनाशी संपत्ति नेउछ एहा ठारो बड़ तीर्थ आउ किछे नाही भक्ति मार्ग रे तीर्थ यात्रा करबा द्वारा तुमको किछि प्राप्ति होइ न थाए ए कथा मध्य तुमे ही बुझुछ भक्त लोक माने बहुत प्रेमर सहित ମନ୍ଦିରରୁ ଚରଣାମୃତ ନେଇଥାନ୍ତି, ଭାବିଥାନ୍ତି ଯେ ଏହାଦ୍ୱାରା ଆମର ହୃଦୟ ପବିତ୍ର ହୋଇଯିବ। କିନ୍ତୁ ତାହା ତ ପାଣି ଅଟେ। ଏଠାରେ ତ ବାବା କହୁଛନ୍ତି ମୋତେ ସ୍ମରଣ କର, ତେବେ ସମ୍ପତ୍ତି ମିଳିବ। ଏବେ ଅବିନାଶୀ ବାବାଙ୍କ ଠାରୁ ତୁମକୁ ଅବିନାଶୀ ଜ୍ଞାନରତ୍ନର ସମ୍ପତ୍ତି ମିଳୁଛି। ପ୍ରାୟତଃ ଭକ୍ତମାନେ ଶଙ୍କରଙ୍କ ପାଖକୁ ଯାଇଥାନ୍ତି, ଭାବିଥାନ୍ତି ଯେ ଅମରନାଥ ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ, ସେଥିପାଇଁ କହୁଛନ୍ତି ଭରିଦିଅ ଝୁଲି। ଏବେ ତୁମେ ଅବିନାଶୀ ଜ୍ଞାନରତ୍ନ ଦ୍ୱାରା ନିଜର ଝୁଲା ଭରୁଛ। ବାକି ଅମରନାଥ କଣ ଜଣକୁ ବସି କଥା ଶୁଣାଇବେ କି? ନିଶ୍ଚିତ ବହୁତ ସଂଖ୍ୟକ ଆତ୍ମାଙ୍କୁ ଶୁଣାଇଥିବେ, ଏବଂ ତାହା ମଧ୍ୟ ଏହି ମୃତ୍ୟୁ ଲୋକରେ ହିଁ ଶୁଣାଇଥିବେ। ସୂକ୍ଷ୍ମ ବତନରେ ତ କଥା ଶୁଣାଇବାର କୌଣସି ଆବଶ୍ୟକତା ହିଁ ନାହିଁ। ଅନେକ ତୀର୍ଥ ସ୍ଥାନମାନ ତିଆରି କରିଛନ୍ତି, ସେଠାକୁ ସାଧୁ ସନ୍ଥ ମହାତ୍ମା ଆଦି ଢେର ଯାଇଥାନ୍ତି। ଅମରନାଥ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଯାଇଥାନ୍ତି। କୁମ୍ଭମେଳାରେ ଗଙ୍ଗା ସ୍ନାନ କରିବା ପାଇଁ ସବୁଠାରୁ ଅଧିକ ଲୋକ ଯାଇଥାନ୍ତି। ଭାବନ୍ତି ଯେ ଏହାଦ୍ୱାରା ଆମେ ପବିତ୍ର ହୋଇଯିବୁ। ବାସ୍ତବରେ ଏହା ହିଁ କୁମ୍ଭମେଳା ଅଟେ। ପାଣିର କୁମ୍ଭମେଳା ତ ଜନ୍ମ ଜନ୍ମାନ୍ତର କରିଆସିଛ, କିନ୍ତୁ ବାବା କହୁଛନ୍ତି ଏହାଦ୍ୱାରା କେହି ନିଜର ଘରକୁ ଫେରିପାରିବେ ନାହିଁ। କାହିଁକି ନା ଆତ୍ମା ପବିତ୍ର ହେଲେ ହିଁ ଘରକୁ ଯାଇପାରିବ, କିନ୍ତୁ ଅପବିତ୍ର ହୋଇଥିବା କାରଣରୁ ସମସ୍ତଙ୍କର ଉଡ଼ିବାର ଡେଣା କଟିଯାଇଛି। ଏବେ ଆତ୍ମାକୁ ଡେଣା ମିଳିବ। ଯୋଗରେ ରହିବା ଦ୍ୱାରା ଆତ୍ମା ସବୁଠାରୁ ବଡ଼ ବେଗରେ ଉଡ଼ିପାରିବ। ଯଦି କାହାର ହିସାବ କିତାବ ଲଣ୍ଡନରେ କିମ୍ବା ଆମେରିକାରେ ଥିବ, ତେବେ ତୁରନ୍ତ ଆତ୍ମା ଉଡ଼ିଯାଇଥାଏ, ସେଠାରେ ଏକ ସେକେଣ୍ଡରେ ପହଞ୍ଚି ଯାଇଥାଏ। କିନ୍ତୁ କର୍ମାତୀତ ହେବା ପରେ ହିଁ ମୁକ୍ତିଧାମକୁ ଯାଇପାରିବ। ସେ ପର୍ଯ୍ୟନ୍ତ ଏହିଠାରେ ହିଁ ଜନ୍ମ ମରଣ ଚକ୍ରରେ ଆସୁଥିବ। ଡ୍ରାମା ଯେପରି ଘଣ୍ଟା କଣ୍ଟା ଭଳି ଟିକ୍ ଟିକ୍ ହୋଇ ଚାଲିଥାଏ, ଆତ୍ମା ମଧ୍ୟ ସେହିପରି ଅଟେ। ଟିକ୍ ହେଲା ଏବଂ ସେକେଣ୍ଡରେ ଆତ୍ମା ଚାଲିଗଲା। ଆତ୍ମା ଠାରୁ ତୀକ୍ଷ୍ଣ ଆଉ କିଛି ନାହିଁ। ସବୁ ଆତ୍ମାମାନେ ମୂଲ ବତନକୁ ଯିବେ। ଆତ୍ମାକୁ କେଉଁଠାରେ ବି ପହଞ୍ଚିବାକୁ ଡେରି ଲାଗିନଥାଏ। ମନୁଷ୍ୟମାନେ ଏହି କଥାକୁ ବୁଝିପାରୁନାହାନ୍ତି। ତୁମମାନଙ୍କ ବୁଦ୍ଧିରେ ଆସୁଛି ଯେ ନୂଆ ଦୁନିଆରେ ବହୁତ କମ୍ ଆତ୍ମା ରହିବେ ଏବଂ ସେଠାରେ ସମସ୍ତେ ବହୁତ ସୁଖୀ ହେବେ। ସେହି ଆତ୍ମାମାନେ ଏବେ 84 ଜନ୍ମ ଭୋଗ କରି ବହୁତ ଦୁଃଖୀ ହୋଇଯାଇଛନ୍ତି। ତୁମକୁ ସମ୍ପୂର୍ଣ୍ଣ ଚକ୍ର ବିଷୟରେ ଜଣା ଅଛି। ତୁମ ବୁଦ୍ଧିରେ ଏ ଜ୍ଞାନର ମନ୍ଥନ ଚାଲିଛି। ଅନ୍ୟ କୌଣସି ମନୁଷ୍ୟଙ୍କର ବୁଦ୍ଧିରେ ଏ ଜ୍ଞାନ ହିଁ ନାହିଁ। ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଗାୟନ ରହିଛି, କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହିପରି ହିଁ ବ୍ରହ୍ମା କୁମାର କୁମାରୀ ହୋଇଥିଲ। ତୁମକୁ ଜଣା ଅଛି ଯେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ। ଆମ ଦ୍ୱାରା ବାବା ସ୍ୱର୍ଗର ସ୍ଥାପନା କରାଉଛନ୍ତି। ଯେତେବେଳେ ପୁରୁଷାର୍ଥର କ୍ରମ ଅନୁସାରେ ଯୋଗ୍ୟ ହୋଇଯିବ, ସେତେବେଳେ ପୁଣି ପୁରୁଣା ଦୁନିଆର ବିନାଶ ହୋଇଯିବ। ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ରଖିଥାନ୍ତି। ସେଥିପାଇଁ ଶିବଙ୍କୁ ଦର୍ଶାଇ ନଥାନ୍ତି। କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିଏ କରାଉଛନ୍ତି? ଶିବ ବାବା। ବିଷ୍ଣୁଙ୍କ ଦ୍ୱାରା ପାଳନ ହେଉଛି। ତୁମେ ବ୍ରାହ୍ମଣ ଏବେ ଦେବତା ହେବା ପାଇଁ ଯୋଗ୍ୟ ହେଉଛ। ବର୍ତ୍ତମାନ ତୁମେ ସେହି ଅଭିନୟ କରୁଛ, ପୁଣି ଗୋଟିଏ କଳ୍ପ ପରେ ଏହି ଅଭିନୟ କରିବ। ତୁମେ ପବିତ୍ର ହେଉଛ କହୁଛ ମଧ୍ୟ ବାବାଙ୍କର ନିର୍ଦ୍ଦେଶ ହେଲା କାମରୂପୀ ଶତ୍ରୁକୁ ଜିତି ମତେ ମନେ ପକାଅ। ଏହା ବହୁତ ସହଜ ମାର୍ଗ ଅଟେ। ଭକ୍ତି ମାର୍ଗରେ ମଧ୍ୟ ତୁମେମାନେ ବହୁତ ଦୁଃଖ ଦେଖିଛ। ଭକ୍ତି ମାର୍ଗରେ ଯଦିଓ ଅଳ୍ପ ସୁଖ ରହିଛି, ତାହା ମଧ୍ୟ ଅଳ୍ପ କାଳ ପାଇଁ। ଭକ୍ତିରେ ସାକ୍ଷାତକାର ବି ହୋଇଥାଏ, ତାହାଦ୍ୱାରା ଅଳ୍ପ କାଳ ପାଇଁ ତୁମର ଆଶା ପୂର୍ଣ୍ଣ ହୋଇଥାଏ। ତୁମକୁ ଯେଉଁ ସାକ୍ଷାତକାର ହେଉଛି, ତାହା ମଧ୍ୟ ମୁଁ ହିଁ କରାଉଛି। ଏସବୁ ଡ୍ରାମାରେ ନିର୍ଦ୍ଧାରିତ ରହିଛି, ଯାହା ସେକେଣ୍ଡ ପରେ ସେକେଣ୍ଡ ବିତିଗଲା ତାହା ଡ୍ରାମା ଅନୁସାରେ ହେଉଛି। ଏପରି କହୁନାହାନ୍ତି ଯେ ବର୍ତ୍ତମାନ ହିଁ ସୁଟ ହେଲା, ନା, ଏହା ତ ଅନାଦି ପୂର୍ବ ପ୍ରସ୍ତୁତି ଡ୍ରାମା ଅଟେ। ଯେତେ ବି ଅଭିନେତା ଅଛନ୍ତି, ସମସ୍ତଙ୍କର ଅଭିନୟ ଅବିନାଶୀ ଅଟେ। କେହି ବି ମୋକ୍ଷ ପ୍ରାପ୍ତ କରୁନାହାନ୍ତି। ସନ୍ନ୍ୟାସୀମାନେ କହୁଛନ୍ତି ଆମେ ଲୀନ ହୋଇଯାଉଛୁ। ବାବା ବୁଝାଉଛନ୍ତି ତୁମେ ଅବିନାଶୀ ଆତ୍ମା ଅଟ, ଆତ୍ମା ବିନ୍ଦୁ ଅଟେ। ଏତେ ଛୋଟ ବିନ୍ଦୁରେ 84 ଜନ୍ମର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି। ଏହି ଚକ୍ର ଘୁରି ଚାଲିଛି। ଯେଉଁମାନେ ପ୍ରଥମେ ପ୍ରଥମେ ଅଭିନୟ କରିବାକୁ ଆସୁଛନ୍ତି, ସେହିମାନେ ହିଁ 84 ଜନ୍ମ ନେଇଛନ୍ତି। ସମସ୍ତେ ତ 84 ଜନ୍ମ ନେଇପାରିବେ ନାହିଁ। ତୁମ ବ୍ୟତୀତ ଅନ୍ୟ କାହାର ବୁଦ୍ଧିରେ ଏହି ଜ୍ଞାନ ନାହିଁ। ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ତୁମେ ଜାଣିଛ ଯେ ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ବାବା ଆମକୁ ପତିତରୁ ପାବନ କରାଉଛନ୍ତି, ସିଏ ସୁଖ ଏବଂ ଶାନ୍ତିର ସମ୍ପତ୍ତି ଦେଉଛନ୍ତି। ସତ୍ୟଯୁଗରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ବାବା କହୁଛନ୍ତି ଆୟୁଷ୍ମାନ ଭବ, ଧନବାନ ଭବ। ନିବୃତ୍ତି ମାର୍ଗମାନେ ଏପରି ଆଶୀର୍ବାଦ ଦେଇପାରିବେ ନାହିଁ। ତୁମ ସନ୍ତାନମାନଙ୍କୁ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ସତ୍ୟଯୁଗ ତ୍ରେତା ହେଲା ସୁଖଧାମ, ପୁଣି ଦୁଃଖ କିପରି ପାଉଛ ଏକଥା ମଧ୍ୟ କେହି ବି ଜାଣିନାହାନ୍ତି। ଦେବତାମାନେ କିପରି ବାମ ମାର୍ଗକୁ ଯାଉଛନ୍ତି, ତାହାର ଚିହ୍ନ ମଧ୍ୟ ରହିଛି। ଜଗନ୍ନାଥପୁରୀରେ ଦେବତାମାନଙ୍କ ଚିତ୍ରରେ ମୁକୁଟ ଆଦି ପିନ୍ଧିଥିବାର ଦେଖାଯାଇଛି। ପୁଣି ଭିକାରୀ ଚିତ୍ର ମଧ୍ୟ ତିଆରି କରିଛନ୍ତି, ସେଥିପାଇଁ ତାଙ୍କର ମୂର୍ତ୍ତି ମଧ୍ୟ କଳା କରିଛ, ଯାହାଦ୍ୱାରା ପ୍ରମାଣିତ ହେଉଛି ଯେ ଦେବତାମାନେ ବାମ ମାର୍ଗରେ ଯାଉଥିବାରୁ ଅନ୍ତିମ ସମୟରେ ବିଲକୁଲ କଳା ହୋଇଯାଉଛନ୍ତି। ଏବେ ତୁମେ ଜାଣୁଛ ଭାରତ କେତେ ସୁନ୍ଦର ଥିଲା। ପୁଣି ଡ୍ରାମାର ପ୍ଲାନ ଅନୁସାରେ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ଏବେ ସଙ୍ଗମରେ ତୁମକୁ ଏହି ଜ୍ଞାନ ମିଳିଛି। ବାବା ହେଉଛନ୍ତି ଜ୍ଞାନର ସାଗର, ଜଣେ ହିଁ ତୁମର ବାପ, ଶିକ୍ଷକ, ଗୁରୁ ତିନୋଟି ଯାକ ଅଟନ୍ତି। ଏକଥା ସର୍ବଦା ବୁଦ୍ଧିରେ ରହୁ ଯେ ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ଏହା ବେହଦର ପାଠପଢ଼ା ଅଟେ। ଏହାଦ୍ୱାରା ତୁମେ ଜ୍ଞାନବାନ ହୋଇଯାଉଛ। ତୁମେ ସବୁ କିଛି ଜାଣିଛ। ଦୁନିଆରେ ଈଶ୍ୱରଙ୍କୁ ସର୍ବବ୍ୟାପୀ ବୋଲି କହୁଛନ୍ତି, କିନ୍ତୁ ତୁମେ କହୁଛ ଯେ ପତିତ ପାବନ ଅଟନ୍ତି। ରାତି ଦିନର ଫରକ ରହିଛି। ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନବାନ ହେଉଛ। ବାବାଙ୍କ ପାଖରେ ଯାହା କିଛି ଅଛି ସେ ତୁମକୁ ଶିଖାଉଛନ୍ତି। ତୁମେ ମଧ୍ୟ ସମସ୍ତଙ୍କୁ ଏହି କଥା କୁହ ଯେ ବାବାଙ୍କୁ ସ୍ମରଣ କର, ତେବେ ଏକୋଇଶ ଜନ୍ମ ପାଇଁ ସମ୍ପତ୍ତି ମିଳିବ। ଆଚ୍ଛା ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର, ନିଜେ ସତେଜ ରହିବା ସହିତ ଅନ୍ୟମାନଙ୍କୁ ସତେଜ ଅର୍ଥାତ୍ ଉତ୍ସାହିତ କରିବା ପାଇଁ ବାବା ଏବଂ ତାଙ୍କର ସମ୍ପତ୍ତିର ସ୍ମୃତିରେ ରହିବାକୁ ହେବ, ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତିରେ ରହିବାକୁ ମନେ ପକାଇ ଦେବାକୁ ହେବ। ଦୁଇ ନମ୍ବର, ଏହି ପୁରୁଣା ଦୁନିଆ ସହିତ ଅଥବା ଶ୍ମଶାନ ସହିତ ମନ ଲଗାଇବାର ନାହିଁ, ଶାନ୍ତି ଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ନିଜକୁ ଦେବତା ହେବାର ଯୋଗ୍ୟ କରିବାକୁ ପଡ଼ିବ। ବରଦାନ ଈଶ୍ୱରୀୟ ଅଥରିଟି ଅର୍ଥାତ୍ ଅଧିକାରୀ ପଣିଆ ଦ୍ୱାରା ସଂକଳ୍ପ ବା ବୁଦ୍ଧିକୁ ନିର୍ଦ୍ଦେଶ ଅନୁସାରେ ଚଳାଉଥିବା ମାଷ୍ଟର ସର୍ବଶକ୍ତିବାନ ଭବ। ଯେପରି ସ୍ଥୂଳ ହାତ ଗୁଡ଼ ଅତି ସହଜ ଭାବରେ ଯେପରି ଇଚ୍ଛା ସେପରି ଚଳାଇ ପାରୁଛ ନା, ଚଳାଇ ପାରୁଛ ବା କର୍ମରେ ଲଗାଇ ପାରୁଛ, ସେହିପରି ନିଜର ବୁଦ୍ଧିକୁ ମଧ୍ୟ ଯେଉଁଠାରେ ଇଚ୍ଛା ସେହିଠାରେ ଲଗାଇ ପାରୁଥିବ, ତେବେ କୁହାଯିବ ଈଶ୍ୱରୀ ଅଧିକାରୀ ପଣିଆ। ଯେପରି ବାଣୀରେ ଆସିବା ଅର୍ଥାତ୍ କଥାବାର୍ତ୍ତା କରିବା ସହଜ ଅଟେ, ସେହିପରି ବାଣୀଠାରୁ ଉର୍ଦ୍ଧ୍ୱରେ ଯିବା ଅର୍ଥାତ୍ ମୌନ ରହିବା ମଧ୍ୟ ସେତିକି ସହଜ ଅନୁଭବ ହେଉ। ଏହି ଅଭ୍ୟାସ ଦ୍ୱାରା ହିଁ ସାକ୍ଷାତକାର ମରତ ହୋଇଯିବ। ତେଣୁ ଏବେ ଏହି ଅଭ୍ୟାସକୁ ସହଜ ଏବଂ ନିରନ୍ତର କରିଦିଅ, ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିବାନ ଆତ୍ମା। ସ୍ଲୋଗାନ, ଯଦି ନିଜର ସ୍ୱସ୍ଥିତି ଶକ୍ତିଶାଳୀ ଥିବ ତେବେ ପରିସ୍ଥିତି ତା ଆଗରେ କିଛି ବି ନୁହେଁ। ଅବ୍ୟକ୍ତି ସାରା ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ତୁମମାନଙ୍କର ଏକରସ ଅଚଳ ସ୍ଥିତିର ସ୍ମାରକୀ ହିଁ ଏହି ଅଚଳ ଘର ଅଟେ। ଯେପରି ବାପ ଦାଦା ଏକରସ ଅବସ୍ଥାରେ ରହୁଛନ୍ତି, ସେହିପରି ପିଲାମାନଙ୍କୁ ମଧ୍ୟ ଏକରସ ସ୍ଥିତିରେ ରହିବାକୁ ହେବ। ଯେତେବେଳେ ଏକ ଅର୍ଥାତ୍ ଜଣଙ୍କର ରସରେ ଅର୍ଥାତ୍ ଚିନ୍ତନରେ ମଗ୍ନ ରହିବ, ସେତେବେଳେ ହିଁ ଏକରସ ଅବସ୍ଥାର ସ୍ଥିତ ରହିପାରିବ। କାହିଁକି ଶବ୍ଦର ପ୍ରଶ୍ନ ଚିହ୍ନ ସବୁଠାରୁ ଟେଢ଼ା ଅଟେ। ଯେତେବେଳେ ଏହି କାହିଁକି କ'ଣ ଶବ୍ଦ ତୁମ ଭିତରୁ ବାହାରିଯିବ, ସେତେବେଳେ ଯାଇ ଡ୍ରାମାର ନିର୍ଦ୍ଧାର୍ଯ୍ୟ ଉପରେ ଏକରସ ଅର୍ଥାତ୍ ସ୍ଥିର ଅବସ୍ଥାରେ ରହିପାରିବ। ଓମ୍ ଶାନ୍ତି।